ओम शांति ओम शांति। आज 22 मार्च 2026 आज अव्यक्त महावाक्य पुनरावृत्ति तारीख 7 एप्रिल 2009 मूल्य हेडिंग कारण शब्द ठारु मुक्त रही निजर चाली चलन एवं चेहरा द्वारा मुक्ति प्रदान करुथिबा मुक्तिदाता हुओ। सेवार उमंग उत्साह सहित सर्वदा बेहदर वैराग्य वृत्ति रे रुह। कारण शब्द ठारु मुक्त रही निजर चाली चलन एवं चेहरा द्वारा मुक्ति प्रदान करुथिबा मुक्तिदाता हुओ। सेवार उमंग उत्साह सहित सर्वदा बेहदर वैराग्य वृत्ति रे रुह। आज पापदाता चारियाडर पिला मानंकु जेउ माने कि डबल मालिक अटंती सेही मानंकु देखुछंती। गोटे हेला बाबांकर सर्वसंपत्तिर मालिक अटंती, द्वितीय रे निजर स्वराज्यर मध्य मालिक अटंती। एहि दुईटी मालिक पणिया बाबांक द्वारा प्रत्येक संतान को मिलिछि, तेणु बालक मध्य अटंती एवं मालिक मध्य अटंती। तुम्हे माने मेरा बाबा कहिलो एवं बाबा मध्य मेरा बाबा मेरा संतान कहिले, तेणु बालक एवं मालिक दुईटी जाकर अनुभव करुछ। आज एही वर्षर शेष पाळी होइथिबा कारणरु बहुत बहुत पिला माने आसीछंती, तेणु आज बाबदादा समस्तंकर पुरुषार्थ को चेक करुथिले। तेबे कुह बाबा कौन देखिथिबे, समस्ते निजे निज को पचार मोर पुरुषार्थर स्थिति कौन। बाबदादा तो सबु पिलांकु देखि खुशी मध्य होइछंती, किंतु समस्तंक प्रति बाबांकर गोटी आशा रहिछि, कहिबु ताहा कौन। बाबांकर आशा को पूर्ण करिब ना, मात्र गोटी ही आशा कहिबु। तेबे हाथ उठाओ जो माने आशा को पूर्ण करिवे, बहुत भल कथा। बहुत छोटिया आशा ताहा हैला आज ठारु गोटी शब्द परिवर्तन कर। ताहा केउं शब्द जहा कि बारंबार तुमको तल को नहीं आसुछि, सेही शब्द टी हैला कारण। एही कारण शब्द को परिवर्तन करी निवारण शब्द को सदा काल पाई धारण कर। कहीं एबे तुम मानकर सेवा मध्य कौन विश्वर आत्मा मानकर समस्तंकर समस्यार कारण को निवारण करी सेमानकु परम धाम को नै जीवाकु हेबो। काहेकिना तुमे समस्ते मुक्तिदाता अट, जेहेतु अन्यमानकु मध्य मुक्ति प्रदान करिबा वाला अट, तेणु निजर कारण को निवारण करिले जाई तो अन्यमानकु मुक्ति प्रदान कराइ पारिबो ना, बा मुक्ति धाम को पठाई पारिबो। तेणु एही गोटिए शब्द को अलगा करि देबा मुश्किल न सहज। विचार कर आज जेउ माने भी आसीछंती बा निज निज स्थान रे बसी देखुछंती बा शुणुछंती, समस्तंक ठारु बाबदादा एही गोटिए शब्दर परिवर्तन चाहुछंती। काहेकिना कारण शब्द ही मुकु तळकु नै आसुछि, कारण भीतर ही अधाकल्प रहिलो। एबे निवारण करिवार समय, निवारण सहित निर्वाण अर्थात मुक्ति। तेणु आज बाबांकु एही शब्दटिकु देवार साहस अछि त शेष पाळी अटे ना, तेणु समस्ते बड़ उमंग उत्साह आसीछंती एवं बाबदादा प्रत्येकंकु अभिनंदन देउछंती। सोइबारे भोजन करिवारे असुविधा मध्य हेउछि, किंतु समस्ते बड़ स्नेहर सहित स्नेहरूपक विमानरे बसी मधुबनरे पहुंची जाइछंती। बाबदादा समस्तंकर स्नेहकु देखि समस्तंकु पद्मगुणा आंतरिक स्नेह देउछंती, किंतु स्नेहरे तुमे माने कौन करिथाओ। जहा प्रति स्नेह थाए ताकु किछ ना किछ स्नेहपूर्ण उपहार मध्य देइथाओ। तेणु आज उपहार रूप से बाबदादा एही कारण शब्द को नहीं जीवाई चाहूछंती। तेबे बाबदादांकर एही आशा को पूर्ण करिब ना, पुणी हाथ उठाओ, एही ठारे ही छाड़ी करी जीवाकु हेबो। एठारु गेट रे बाहर को बाहर बेलकु कारण शब्द समाप्त हो जाई थाउ। पुणी जदि भूल रे आसी भी जाए तेबे बाबांकु देई देइथिबा जिनिष को अमानत मने करिब एवं अन्यर अमानत को कोन करथांती, कोन ताकु फेरस्त निया जाए निया जाए कि। तेणु समस्ते दृढ़ संकल्प करिल तो पुणि थरे हाथ उठाओ, पछवाला हाथ उठाओ। आज शांतिवन रे प्राय 29,000 भाई भौणी भितरे एवं बाहरे बसी मुरली शुणुछंती एवं समस्ते हाथ हलाउछंती। अच्छा बहुत भल, कहीं एबे समय अनुसार तुम मानक पाखरे धाड़ी लागिव। कौन पाई धाड़ी लागिव, हे मुक्तिदाता मुक्ति दियो। तेणु हे मुक्ति देला वाला मुक्तिदाता, यदि प्रथमे तुम माने एही गोटिए शब्द ठारु मुक्त होइजिव तेबे जाई अन्य मानकु मुक्ति दे पारिव। तेणु एबे बाबदादा चाहुछंती जे एही वर्षर होमवर्क एहा रहु जे मोते मुक्त होई अन्य मानकु मुक्ति प्राप्त कराइबाकु ही हेबो। କାହିଁକି ନା ସମସ୍ୟା ଗୁଡ଼ିକ ଦିନକୁ ଦିନ ଆହୁରି ଅଧିକ ବଢ଼ିବାକୁ ଲାଗିବ, ତେଣୁ ସମସ୍ୟା ଗୁଡ଼ିକ ସମାଧାନ ରୂପରେ ପରିବର୍ତ୍ତିତ ହୋଇଯାଉ। ମେହନତ ଏବଂ ସମୟ ସମସ୍ୟା ଗୁଡ଼ିକୁ ସମାପ୍ତ କରିବାରେ ନ ଲାଗୁ। କଣ ତୁମମାନଙ୍କୁ, ତୁମର ଭକ୍ତମାନଙ୍କର ଏବଂ ସମୟର ଡାକରା ଶୁଣାଯାଉ ନାହିଁ କି? ତେଣୁ ଏବେ ସମୟକୁ ଦୃଷ୍ଟିରେ ରଖି କେଉଁ ପରିବର୍ତ୍ତନ କରିବା ଆବଶ୍ୟକ? ଏବେ ସମସ୍ତଙ୍କୁ ଅନୁଭବୀ ମୁହୂର୍ତ୍ତ ହୋଇ କୌଣସି ନା କୌଣସି ଅନୁଭବ କରାଇବାର ଆବଶ୍ୟକତା ରହିଛି। ସେଥିପାଇଁ ଏବେ ବାପଦାଦା ଚାହୁଁଛନ୍ତି ଯେ ତୁମମାନଙ୍କର ଚେହେରା ଏବଂ ଚାଲିଚଳନ ଏଭଳି ସ୍ପଷ୍ଟ ଦେଖାଯାଉ ଯେ ଏମାନେ ମୁକ୍ତିଦାତାଙ୍କର ସନ୍ତାନ, ମୁକ୍ତି ଦେବାବାଲା ଅଟନ୍ତି। ତୁମମାନଙ୍କର ମସ୍ତକ ଦ୍ୱାରା ଚମକୁଥିବା ତାରକାର ଅନୁଭବ ହେଉ, କେବଳ ଶୁଣାଇବା ଦ୍ୱାରା ନୁହେଁ କିନ୍ତୁ ଚେହେରା ଦ୍ୱାରା ଅନୁଭବ ହେଉ, କାହିଁକି ନା ଅନୁଭବ ହିଁ ଆତ୍ମାମାନଙ୍କୁ ପାଖକୁ ନେଇ ଆସିଥାଏ। ତେଣୁ ଏହିଭଳି ଅନୁଭବ ନିଜର ଚେହେରା ଦ୍ୱାରା ଏବଂ ଚାଲିଚଳନ ଦ୍ୱାରା ଦେଖାଅ, ଯେପରି ଦେଖ ବିଜ୍ଞାନର ସାଧନ ଗୁଡ଼ିକ ଅନୁଭବ କରାଇ ଦେଉଛନ୍ତି ନା। ଏବେ ଗରମ ସିଜିନ୍ ଚାଲିଛି, ତେଣୁ ଗରମର ଏବଂ ଥଣ୍ଡାର ଅନୁଭବ କରାଉଛନ୍ତି ନା। ଯେବେ କି ସାଇନ୍ସର ପାୱାର ଅର୍ଥାତ୍ ବିଜ୍ଞାନର ସାଧନ ଗୁଡ଼ିକ ଅନୁଭବୀ କରାଇ ପାରୁଛନ୍ତି, ତେବେ କଣ ସାଇଲେନ୍ସ ପାୱାର ଶକ୍ତିର ଅନୁଭବ କରାଇ ପାରିବ ନାହିଁ? ତେଣୁ ବାପ ଦାଦା ଏବେ ପିଲାମାନଙ୍କ ଠାରୁ ଏହି କଥା ଚାହୁଁଛନ୍ତି ଯେ ଅନୁଭବର ସ୍ଥିତିରେ ସ୍ଥିତ ରହି ନୟନ ଦ୍ୱାରା, ମସ୍ତକ ଦ୍ୱାରା କୌଣସି ନା କୌଣସି ଶକ୍ତିର ଅନୁଭବ କରାଅ। ଶୁଣିଥିବା କଥା ଶୁଣୁଥିବା ସମୟରେ ଭଲ ଲାଗିଥାଏ, କିନ୍ତୁ ଯେତେବେଳେ କୌଣସି ସମସ୍ୟା ଆସିଯାଏ ସେତେବେଳେ ତାକୁ ଭୁଲି ଯାଆନ୍ତି, କିନ୍ତୁ ଅନୁଭବକୁ ସାରା ଜୀବନ ଭୁଲି ହୁଏ ନାହିଁ। ତେବେ ବାପଦାଦା ଗୋଟିଏ ତ କାରଣକୁ ଦେଖିଥିଲେ ଏବଂ ଆଉ ଗୋଟିଏ ଫଳାଫଳକୁ ମଧ୍ୟ ଦେଖିଥିଲେ, ଯାହାକୁ ଦେଖି ବହୁତ ବହୁତ ଅଭିନନ୍ଦନ ମଧ୍ୟ ଦେଲେ। ତେବେ ତାହା କେଉଁ ଫଳାଫଳ? ଆଜି ପର୍ଯ୍ୟନ୍ତ ସେବାର ଉମଙ୍ଗ ଉତ୍ସାହ ବହୁତ ଭଲ ଅଛି, ତେଣୁ ବାପଦାଦା ଅଭିନନ୍ଦନ ମଧ୍ୟ ଦେଉଛନ୍ତି। ସେବାକୁ ମଧ୍ୟ ବଢ଼ାଇ ଚାଲିଛ ଏବଂ ଭଲ ଭଲ ଯୋଜନା ସବୁ ମଧ୍ୟ କରୁଛ, ଫଳାଫଳ ମଧ୍ୟ ଯଥାଶକ୍ତି ମିଳିଯାଉଛି। କିନ୍ତୁ ଆଉ ଗୋଟିଏ କଥାକୁ ଅନୁଭବ କରାଇବା, ନିଜ ଉପରେ ଧ୍ୟାନ ଦେବାକୁ ପଡ଼ିବ, ଯେପରି ତୁମମାନଙ୍କର ସେବା ଏବେ ପ୍ରସିଦ୍ଧ ହେବାରେ ଲାଗିଛି, ଏହାଦ୍ୱାରା ଖୁସି ମଧ୍ୟ ଦେଉଛନ୍ତି ଏବଂ ଆଜିକାଲି ଲୋକମାନଙ୍କର ଆଗ୍ରହ ମଧ୍ୟ ବଢ଼ିବାରେ ଲାଗିଛି। ବାକି ଏବେ ଅନୁଭବ କରାଇବାର ବିଧି, ଅନୁଭବ କରାଇବାର ବିଧି କ'ଣ? ତାହା ହେଲା ଉମଙ୍ଗ ଉତ୍ସାହ ସହିତ ଯେତିକି ଉମଙ୍ଗ ସେତିକି ସମୟ ଅନୁସାରେ ଏବେ ବେହଦର ବୈରାଗ୍ୟ ବୃତ୍ତି ମଧ୍ୟ ଆବଶ୍ୟକ। ପୁରୁଷାର୍ଥ ମାର୍ଗରେ ଯଦି କେହି ତୁମର ସମସ୍ୟା ରୂପ ହେଉଛି, ତେବେ ତାର କାରଣ ହେଲା ବେହଦର ବୈରାଗ୍ୟ ବୃତ୍ତିରେ କମି। ସେଥିପାଇଁ ଏବେ ବେହଦର ବୈରାଗ୍ୟ ଆବଶ୍ୟକ, କାରଣ ବେହଦର ବୈରାଗ୍ୟ ସଦାକାଳ ଚାଲିଥାଏ। ଯଦି ସମୟ ଅନୁସାରେ ବୈରାଗ୍ୟ ଆସିଥାଏ ତେବେ ସମୟ ନମ୍ବର ୱାନ୍ ହୋଇଯାଏ ଏବଂ ତୁମେ ଦ୍ୱିତୀୟ ନମ୍ବର ହୋଇଯାଅ, କାରଣ ସମୟ ତୁମକୁ ବୈରାଗ୍ୟ କରାଇଛି। ତେଣୁ ବେହଦର ବୈରାଗ୍ୟ ସଦାକାଳର ହୋଇଥାଏ, ଗୋଟିଏ ପଟେ ଉମଙ୍ଗ ଉତ୍ସାହ ଖୁସି ଏବଂ ଦ୍ୱିତୀୟ ପଟେ ବେହଦର ବୈରାଗ୍ୟ। ତେବେ ବେହଦର ବୈରାଗ୍ୟ ସବୁବେଳେ ନ ରହିବାର କାରଣ କ'ଣ? ବାପଦାଦା ଦେଖିଲେ ଯେ ଏହାର କାରଣ ହେଲା ଦେହ ଅଭିମାନ। ଦେହ ଶବ୍ଦ ସବୁ କଥାରେ ଆସିଥାଏ, ଯେପରି ଦେହର ସମ୍ବନ୍ଧ, ଦେହର ପଦାର୍ଥ, ଦେହର ସଂସ୍କାର, ସେହିପରି ଦେହ ଶବ୍ଦ ସବୁଥିରେ ଆସୁଛି ଏବଂ ବିଶେଷ କରି ଦେହ ଅଭିମାନ କେଉଁ କଥାରେ ଆସିଥାଏ? ଯାହାକି ଦେହି ଅଭିମାନୀ ସ୍ଥିତିରୁ ଦେହ ଅଭିମାନକୁ ନେଇ ଆସିଥାଏ। ତାହା ଏବେ ପର୍ଯ୍ୟନ୍ତ ବାପଦାଦା ଚେକ୍ କରି ଦେଖିଛନ୍ତି ଯେ ପୁରୁଣା ସଂସ୍କାର ଗୁଡ଼ିକ ହିଁ ତୁମକୁ ତଳକୁ ନେଇ ଆସୁଛନ୍ତି। ସଂସ୍କାର ଗୁଡ଼ିକୁ ସମାପ୍ତ ମଧ୍ୟ କରିଛ, କିନ୍ତୁ କୌଣସି ନା କୌଣସି ସଂସ୍କାର ଯେପରି ସ୍ୱଭାବ ସ୍ୱାଭାବିକ ହୋଇଯାଇଛି, ସେହିପରି ଦେହି ଅଭିମାନୀ ହେବାର ନେଚର ତୁମମାନଙ୍କର ନେଚୁରାଲ ବା ସ୍ୱାଭାବିକ ହୋଇନାହିଁ। କହୁଛ ଆମେ ସମାପ୍ତ କରିଦେଇଛୁ, କିନ୍ତୁ ମଞ୍ଜିକୁ ଭସ୍ମ କରିନାହଁ। ସେଥିପାଇଁ ସମୟ ଆସିଲେ ସେହି ଅଭିମାନର ସଂସ୍କାର ପୁଣି ଜାଗ୍ରତ ହୋଇଯାଉଛି। ତେଣୁ ଏବେ ନିଜର ଶକ୍ତିଶାଳୀ ଦେହି ଅଭିମାନୀ ସ୍ଥିର ଶକ୍ତି ଦ୍ୱାରା ଦେହ ଅଭିମାନର ନେଚରକୁ ବଂଶ ସହିତ ନାଶ କରିବା ଆବଶ୍ୟକ। କାହିଁକି ନା ପିଲାମାନେ କହୁଛନ୍ତି ଆମେ ଚାହୁଁ ନାହୁଁ ଯେ, କିନ୍ତୁ କେବେ କେବେ ବାହାରି ଆସୁଛି। ତେବେ ସେ କାହିଁକି ବାହାରୁଛି? ଯେହେତୁ ଅଂଶ ରହିଛି ତେଣୁ ବଂଶରେ ପରିଣତ ହୋଇ ବାହାରୁଛି। ତେଣୁ ଏବେ ଶକ୍ତି ସ୍ୱରୂପ ହେବାର ଆବଶ୍ୟକତା ରହିଛି ଏବଂ ଏହାର ଆଧାର ହେଲା ନିଜେ ନିଜକୁ ଚେକ୍ କର ଯେ କୌଣସି ବି ସ୍ୱରୂପରେ ଅଂଶ ମାତ୍ରରେ ମଧ୍ୟ ପୁରୁଣା ଦେହ ଅଭିମାନର ସଂସ୍କାର ରହିଯାଇ ନାହିଁ ତ, ଏବଂ ତାହା ସମାପ୍ତ ହେବ କେବଳ ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା। ତେବେ ତୁମମାନଙ୍କର ସେବାକୁ ଦେଖି ବା ଶୁଣି ବାପଦାଦା ଖୁସି ହେଉଛନ୍ତି, କିନ୍ତୁ ଏବେ ବାବାଙ୍କର ଏହି ଇଚ୍ଛା ରହିଛି ଯେ ସେବାର ଝଲକ, ସେବାର ନିଶା ଯେପରି ଲୋକମାନଙ୍କୁ ଦେଖାଯାଉଛି, ସେବାର ଅନୁଭବ ହେଉଛି, ସେହିପରି ବେହଦର ବୈରାଗ୍ୟ ବୃତ୍ତିରେ ମଧ୍ୟ ପ୍ରଭାବ ଦେଖାଯାଉ। କାହିଁକି ନା ଆଜିକାଲି ସେବା ଦ୍ୱାରା ତୁମମାନଙ୍କର ପ୍ରଶଂସା ବଢ଼ିବ, ପ୍ରକୃତି ମଧ୍ୟ ଦାସୀ ହୋଇଯିବ, ଅନୁଭବ କରିବ ଯେ ସାଧନ ଗୁଡ଼ିକ ବଢୁଛି, କିନ୍ତୁ ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା ହିଁ ସାଧନା ଏବଂ ସାଧନର ସନ୍ତୁଳନ ରହିବ। ଯେପରି ତୁମେମାନେ ଘର ଗୃହସ୍ଥରେ ରହିବା ବାଲାଙ୍କୁ ଦୃଷ୍ଟାନ୍ତ ଦେଉଛ, ଯେ ସବୁକିଛି କରି ମଧ୍ୟ କର୍ମଯୋଗୀ ହୋଇ କମଳ ପୁଷ୍ପ ସମାନ ସ୍ଥିତିରେ ରୁହ, ସେହିପରି ତୁମମାନଙ୍କୁ ସେବା କରୁଥିଲେ ମଧ୍ୟ ସାଧନ ଗୁଡ଼ିକ ମିଳୁଥିଲେ ମଧ୍ୟ ସାଧନା ଏବଂ ସାଧନର ସନ୍ତୁଳନ ରହିବ। ତେଣୁ ଆଜିକାଲି ସେବା ସହିତ ବେହଦର ବୈରାଗ୍ୟ ବୃତ୍ତିର ଆଡିସନ ହେବା ଆବଶ୍ୟକ। ଚାଲିବା ବୁଲିବା ସମୟରେ ମଧ୍ୟ ଅନୁଭବ କରନ୍ତୁ ଏମାନେ ବିଶେଷ ଆତ୍ମା ଅଟନ୍ତି। କେବଳ ଯୋଗରେ ବସିବା ସମୟରେ ନୁହେଁ ବା ଭାଷଣ କରିବା ସମୟରେ ନୁହେଁ, କିନ୍ତୁ ଚାଲିବା ବୁଲିବା ସମୟରେ ମଧ୍ୟ ତୁମମାନଙ୍କର ମସ୍ତକରୁ ଶାନ୍ତିର, ଶକ୍ତିର ଏବଂ ଖୁସିର ଅନୁଭୂତି ହେଉ। କାହିଁକିନା ସମୟ ଅନୁସାରେ ଏବେ ସମୟ ପରିବର୍ତ୍ତନ ହୋଇ ଚାଲିବ। ତେଣୁ ବାପଦାଦା ସମୟ ସମୟରେ ସଂକେତ ତ ଦେଇସାରିଛନ୍ତି, କିନ୍ତୁ ଆଜି ବିଶେଷ କରି ବାପଦାଦା ଗୋଟିଏ ତ ବେହଦର ବୈରାଗ୍ୟ ପ୍ରତି ସଂକେତ ଦେଉଛନ୍ତି। ସେଥିପାଇଁ ଏବେ ନିଜକୁ ଚେକ୍ କରି ଦେହି ଅଭିମାନୀ ହେବାରେ, ଦେହ ଅଭିମାନର ଯେଉଁ ବିଘ୍ନ ଆସୁଛି, ଅନେକ ପ୍ରକାରର ଦେହ ଅଭିମାନର ଯେଉଁ ସବୁ ଅନୁଭବ ରହିଛି ଏଗୁଡ଼ିକୁ ପରିବର୍ତ୍ତନ କର। ଏବଂ ଦ୍ୱିତୀୟ କଥାଟି ହେଲା, ନିଜ ପାଇଁ ବହୁତ ସମୟର ଅଭ୍ୟାସ ଉପରେ ମଧ୍ୟ ଚିନ୍ତା କର, କାରଣ ବହୁତ ସମୟର ଅଭ୍ୟାସ ମଧ୍ୟ ଆବଶ୍ୟକ। ବହୁତ ସମୟର ପୁରୁଷାର୍ଥ ଆଧାରରେ ହିଁ ବହୁତ ସମୟର ପ୍ରାରବ୍ଧ ମିଳିଥାଏ। ଯଦି ଏବେ ବହୁତ ସମୟ ଉପରେ କମ୍ ଧ୍ୟାନ ଦେବ, ତେବେ ଅନ୍ତିମ ସମୟରେ ବହୁତ କାଳର ଜମା କରିପାରିବ ନାହିଁ। ଯେହେତୁ ଏବେ ଅତି ବିଳମ୍ବର ବୋର୍ଡ ଲାଗିଯିବ, ସେଥିପାଇଁ ବାପଦାଦା ଆଜି ଆଗାମୀ ବର୍ଷ ପାଇଁ ହୋମୱାର୍କ ଦେଉଛନ୍ତି। ଏହି ଦେହ ଅଭିମାନ ହିଁ ସବୁ ପ୍ରକାରର ସମସ୍ୟାର କାରଣ ହେଉଛି। ଏହାଛଡ଼ା ପିଲାମାନେ ମଧ୍ୟ ବଡ଼ ରମଣୀକ ଅଟନ୍ତି ନା, ତେଣୁ ବାବାଙ୍କୁ ମଧ୍ୟ ମିଥ୍ୟା ଆଶ୍ୱାସନା ଦେଉଛନ୍ତି ଯେ ସମୟ ଆସିଲେ ଆମେ ଠିକ୍ ହୋଇଯିବୁ। ବାପଦାଦା କହୁଛନ୍ତି, କଣ ସମୟ ତୁମମାନଙ୍କର ଟିଚର କି? ଯଦି ସମୟ ଆସିଲେ ଠିକ୍ ହୋଇଯିବ, ତେବେ ତୁମର ଟିଚର କିଏ ହେଲା? ତୁମମାନଙ୍କର ରଚନା ସମୟ ତୁମର ଟିଚର ହେବ, ଏହା ଭଲ ଲାଗିବ ତ? ସେଥିପାଇଁ ତୁମକୁ ହିଁ ସମୟକୁ ପାଖକୁ ଆଣିବାକୁ ହେବ। ତୁମେମାନେ ହିଁ ସମୟକୁ ପାଖକୁ ଆଣିବା ବାଲା ଅଟ, ସମୟ ଉପରେ ନିର୍ଭର କରିବା ବାଲା ନୁହେଁ। ତେଣୁ ସମୟକୁ ଶିକ୍ଷକ କର ନାହିଁ। ତେବେ ବାପଦାଦା ଆଜି ବାରମ୍ବାର ଏହି କଥାର ଶିକ୍ଷା ବା ସଂକେତ ଦେଉଛନ୍ତି ଯେ ନିଜକୁ ଚେକ୍ କର, ବାରମ୍ବାର ଚେକ୍ କର ଏବଂ ପରିବର୍ତ୍ତନ କର, କାରଣ ବହୁତ କାଳର ପରିବର୍ତ୍ତନ ବହୁତ କାଳର ଅଧିକାରୀ କରାଇଥାଏ। ତେଣୁ କୌଣସି ବି ସନ୍ତାନ ଯଦିଓ ସେ ଆଜି ପର୍ଯ୍ୟନ୍ତ ଢିଲାଢାଲା ପୁରୁଷାର୍ଥୀ ହୋଇଥିବ, କିନ୍ତୁ ଶେଷ ନମ୍ବରର ପିଲା ଉପରେ ମଧ୍ୟ ବାପଦାଦାଙ୍କର ସ୍ନେହ ରହିଛି, ତାର ମଧ୍ୟ ସ୍ନେହ ଅଛି। ସେଥିପାଇଁ ତ ସେ ବାବାଙ୍କର ହୋଇଛି ବା ବାବାଙ୍କୁ ଚିହ୍ନି ଯାଇଛି, ମେରା ବାବା ତ କହୁଛି। ସେଥିପାଇଁ ସମୟ ଉପରେ ଛାଡ଼ ନାହିଁ, ସମୟ ଆସିବ ଏହା ନୁହେଁ, ଆମକୁ ସମ୍ପୂର୍ଣ୍ଣତାର ସମୟକୁ ପାଖକୁ ଆଣିବାକୁ ହେବ। ବାପଦାଦାଙ୍କର ପରିବର୍ତ୍ତନ କାର୍ଯ୍ୟରେ ତୁମେ ସମସ୍ତେ ସାଥୀ ଅଟ, ଏକୁଟିଆ ବାବା ଏହି କାର୍ଯ୍ୟ କରିପାରିବେ ନାହିଁ, ପିଲାମାନଙ୍କର ମଧ୍ୟ ସହଯୋଗ ରହିଛି। ବାବା ତ କହୁଛନ୍ତି, ପ୍ରଥମେ ପିଲାମାନେ ପଛରେ ବାବା, ପିଲାମାନେ ଆଗରେ ଅଛନ୍ତି। ଯଦି ଆସନ୍ତା ବର୍ଷକୁ ବାପଦାଦାଙ୍କୁ ନିଶ୍ଚିତ ଆସିବାକୁ ହେବ, ତେବେ ଏହି ହୋମୱାର୍କ କରି ରଖିଥିବ, କଣ କହୁଛ? କରିବ ତ? ହଁ, ହାତ ଉଠାଅ। ଆଚ୍ଛା, ପଛବାଲା ମଧ୍ୟ ହାତ ଉଠାଉଛନ୍ତି। ଦେଖ, ଆଜି ସଂଖ୍ୟା ବହୁତ ବଢ଼ିଯାଇଛି। ତେଣୁ ବାପଦାଦା ଏହି କନ୍ୟାକୁ ନିର୍ଦ୍ଦେଶ ଦେଇଥିଲେ ଯେ ମଧୁବନରେ ସବୁ ସ୍ଥାନରେ ବୁଲି ଦେଖି ଆସ, ପିଲାମାନେ କିଭଳି ଅବସ୍ଥାରେ ଶୋଇଛନ୍ତି, କିପରି ଧାଡ଼ିରେ ଛିଡ଼ା ହୋଇ ଖାଇବା ନେଉଛନ୍ତି। ସବୁଠାରେ ଲମ୍ବା ଧାଡ଼ି ଲାଗୁଛି, କିନ୍ତୁ ସମସ୍ତଙ୍କ ଚେହେରାରେ ଖୁସି ରହିଛି ଯେ ଆମେ ମଧୁବନରେ ତ ଅଛୁ ନା, କିନ୍ତୁ ଏହି ଖୁସି ଏହି ମଧୁବନରେ ଛାଡ଼ିକରି ଯିବ ନାହିଁ, ସାଥିରେ ନେଇକରି ଯିବ। ବାପଦାଦା ଆତ୍ମବତନରେ ବସି ତୁମମାନଙ୍କର ଶୋଇବାରେ ଭୋଜନ ଖାଇବା ପାଇଁ ଲାଗୁଥିବା ଧାଡ଼ିର ଦୃଶ୍ୟକୁ ଦେଖିଛନ୍ତି। ତେଣୁ ବାପଦାଦାଙ୍କର ଭିତରେ ଏଭଳି ସଂକଳ୍ପ ଆସୁଛି ଯେ ଏବେ ଏବେ ଗଦିରେ ଯେ ଇତ୍ୟାଦିର ବର୍ଷା ହୋଇଯାଆନ୍ତା କି, କିନ୍ତୁ ଏହା ମଧ୍ୟ ମଉଜ କରିବାର ମେଳା ଅଟେ। ଏଥିରେ ମଧ୍ୟ ବାପଦାଦା ଭଲ ଭାବରେ ଦେଖୁଛନ୍ତି ଯେ ଯେଉଁଠି ବି ମିଳିଛି, ଯେପରି ବି ମିଳିଛି, ସେଥିରେ ମଧ୍ୟ ଅଧିକାଂଶ ପିଲା ଭଲ ଭାବରେ ପାସ୍ ହୋଇଯାଇଛନ୍ତି। ତାଳି ବଜାଅ, କିନ୍ତୁ ଏହି ହୋମୱାର୍କକୁ ଭୁଲିବ ନାହିଁ। ଏଥିରେ ତାଳି ବଜାଉ ନାହାନ୍ତି ବାପଦାଦା, ଏବଂ ବିଶେଷ କରି ବ୍ରହ୍ମା ବାବା ସବୁବେଳେ ପିଲାମାନଙ୍କୁ ମଧୁବନର ଶୃଙ୍ଗାର କହିଥାନ୍ତି। ତେଣୁ ତୁମେ ସମସ୍ତେ ମଧୁବନକୁ ଆସିଛ। ବାପଦାଦା ମଧ୍ୟ ସାକାର ରୂପରେ ନିଜର ପରିବାରର ଏତେ ପିଲାଙ୍କୁ ଦେଖି ଖୁସି ହେଉଛନ୍ତି। ଯଦିଓ ସହନ କରିବାକୁ ପଡୁଛି, କିନ୍ତୁ ଏହି ସହନ କରିବା ସବୁଦିନ ପାଇଁ ତୁମର ସହନ ଶକ୍ତିକୁ ବଢ଼ାଇ ଦେବ। ତେଣୁ ସମସ୍ତେ ଖୁସି ଅଛ ତ? କୌଣସି ବି ଅସୁବିଧା ନାହିଁ ତ? ଦେଖ, ଏତେ ବଡ଼ ପରିବାର ପାଇଁ ମଧ୍ୟ ପାଣି ମିଳିଯାଉଛି। ସମସ୍ତେ ପାଣି ବ୍ୟବହାର କରୁଛ ନା? ଯେହେତୁ ଟିକେ କମ୍ ପାଣି ମିଳୁଛି, ତେଣୁ ଖର୍ଚ୍ଚ କରିବା ଉପରେ ଟିକେ ଧ୍ୟାନ ଦେବାକୁ ପଡିବ। କିନ୍ତୁ ଆଜିକାଲି ତ ଗାଁ ମାନଙ୍କରେ ପିଇବା ପାଣି ମଧ୍ୟ ମିଳୁନାହିଁ। ଏଠାରେ ତ ତୁମମାନଙ୍କୁ କପଡ଼ା ଧୋଇବା ପାଇଁ ମଧ୍ୟ ପାଣି ମିଳିଯାଉଛି, ଏବଂ ଏତେ ବଡ଼ ପରିବାରକୁ ଦେଖି ଖୁସି ମଧ୍ୟ ଲାଗୁଛି। ବାପଦାଦା ଗର୍ବ କରୁଛନ୍ତି ଯେ ସାରା କଳ୍ପ ଭିତରେ ଏତେ ବଡ଼ ପରିବାର କାହାର ବି ନାହିଁ। ଆଚ୍ଛା ଆଚ୍ଛା, ଆଜି ବାପଦାଦା ଟିଚର ମାନଙ୍କୁ ଗୋଟେ ବିଶେଷ ସେବା
ମନେ ପକାଇ ଦେଉଛନ୍ତି ଯାହାକୁ ହୋମୱାର୍କ ରୂପରେ କରିବାକୁ ହେବ। ତେଣୁ ଟିଚର ମାନଙ୍କ ପାଇଁ ହୋମୱାର୍କ ହେଲା ଯେ ଟିଚର ମାନେ ସର୍ବଦା ନିଜକୁ ବାପଦାଦାଙ୍କର ସଚ୍ଚା ସାଥୀ, ନିକଟତମ ସାଥୀ ତଥା ନିଜ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରିବା ବାଲା ମନେ କର। କେବେ ବି ତୁମକୁ ଦେଖି ଭାବୁ ଯେ ଏମାନଙ୍କୁ ତିଆରି କରିବା ବାଲା କିଏ, ଏମାନଙ୍କର ମଧ୍ୟ ପିତା, ଶିକ୍ଷକ, ସଦ୍ଗୁରୁ କିଏ। ତୁମକୁ ନ ଦେଖନ୍ତୁ, ତୁମ ଭିତରେ ବାବାଙ୍କୁ ଦେଖନ୍ତୁ। ତେବେ ଆସନ୍ତା 6-7 ମାସ ଅର୍ଥାତ୍ ଆସନ୍ତା ସିଜିନ୍ ପର୍ଯ୍ୟନ୍ତ ସାଥିରେ ଏହି ସମାନରେ ରହିବାର ଅଭ୍ୟାସ କର। ଏହି ହୋମୱାର୍କ କରିବାକୁ ହେବ। ପୁଣି ବାପଦାଦା ଆସିଲେ ପଚାରିବେ ଯେ ସମସ୍ତେ କେତେ ପ୍ରତିଶତ ହିସାବରେ କରିଛ। ଅଧିକ ସମାଚାର ପଚାରିବେ ନାହିଁ, କିନ୍ତୁ କେତେ ପ୍ରତିଶତ ହିସାବରେ କରିଛ ଏହି କଥା ପଚାରିବେ। ତୁମେ ଦେଖା ନ ଯାଅ, ବାବା ଦେଖା ଯାଆନ୍ତୁ। ଏଥିରେ ସବୁ ପ୍ରକାର ଧାରଣା ଆସିଯାଉଛି। ମଧୁବନ ବାଲାଙ୍କୁ ମଧ୍ୟ ବାପଦାଦା ୟାଦ୍ପ୍ୟାର୍ ତ ଦେଉଛନ୍ତି, କିନ୍ତୁ ମଧୁବନ ନିବାସୀମାନେ ମଧ୍ୟ ଏକଥା ଭାବନ୍ତୁ ଯେ ମଧୁବନର ଜଣେ ଜଣେ ରତ୍ନ ବିଶେଷ ଭାବରେ ବାବାଙ୍କୁ ପ୍ରତ୍ୟକ୍ଷ କରିବାର ନିମିତ୍ତ ଅଟନ୍ତି। ତେଣୁ ସାରା ସମୟ ମଧୁବନ ନିବାସୀମାନେ ଏହିଭଳି ମାନସିକ ସେବା ଏବଂ କର୍ମଣା ସେବା କରିବା ସହିତ ସମସ୍ତଙ୍କୁ ବାବାଙ୍କ ସମାନ ହେବାର ଦୃଷ୍ଟାନ୍ତ ହୋଇ ଦେଖାନ୍ତୁ। ତେଣୁ ମଧୁବନ ନିବାସୀଙ୍କୁ ଏହି ଫଳାଫଳ ଦେଖାଇବାକୁ ହେବ ଯେ ମୁଁ ନିଜ ଭିତରେ ବାବାଙ୍କ ସମାନ ହେବାର ନକ୍ସା ଅର୍ଥାତ୍ ନମୁନା ଦେଖାଉଛି ତ ସମସ୍ତଙ୍କ ମୁଖରୁ ବାହାରୁ ବାହା, ବାବାଙ୍କର ସନ୍ତାନ ବାହା। ଏବଂ ତୁମେମାନେ କ'ଣ କରିବ? ତୁମେ ସମସ୍ତେ ନିଜକୁ ନମ୍ବର ୱାର୍ ଅର୍ଥାତ୍ କ୍ରମାନ୍ୱୟରେ ନୁହେଁ, କିନ୍ତୁ ନମ୍ବର ୱାନ୍ ହେବାର ଦୃଷ୍ଟାନ୍ତ ହୋଇ ଦେଖାଇବ। କାରଣ ନମ୍ବର ୱାର୍ ହେବାରେ କୌଣସି ମଜା ନାହିଁ, ଯଦି ହେବ ତ ନମ୍ବର ୱାନ୍ ହୁଅ। କ୍ରମାନ୍ୱୟରେ ରହିବା କ'ଣ ବଡ଼ କଥା? ତେଣୁ ସମସ୍ତେ ୱିନ୍ ଅର୍ଥାତ୍ ବିଜୟୀ ଏବଂ ୱାନ୍ ଅର୍ଥାତ୍ ପ୍ରଥମ ନମ୍ବର ହେବାର ଫଳାଫଳ ଶୁଣାଇବ। ଆଚ୍ଛା, ସବୁଆଡ଼ର ବାପ ଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ ଏବଂ ଭ୍ରୁକୁଟି ସିଂହାସନର ଅଧିକାରୀ ଏବଂ ଭବିଷ୍ୟତରେ ମଧ୍ୟ ରାଜ୍ୟ ସିଂହାସନର ଅଧିକାରୀ, ଏହିଭଳି ବାପଦାଦାଙ୍କର ଶିଖିଲ ଦେଇ ପଦ୍ମା ପଦ୍ମ ଗୁଣା ଭାଗ୍ୟଶାଳୀ ପିଲାମାନଙ୍କୁ ସର୍ବଦା ନିଜର ନୟନ ଦ୍ୱାରା ଆତ୍ମ ଅଭିମାନୀ ସ୍ଥିତିର ଅନୁଭବ କରାଉଥିବା ଏବଂ ଚେହେରା ଦ୍ୱାରା ସର୍ବଦା ସୌଭାଗ୍ୟର ଅନୁଭବ କରାଉଥିବା, ତୁମର ମନ ସର୍ବଦା ଖୁସିରେ ନାଚୁଥାଉ, କେବେ ବି ତୁମ ସମ୍ମୁଖକୁ କେହି ବି ତୁମ ସମ୍ମୁଖକୁ ଆସନ୍ତୁ, ଅନୁଭବ କରନ୍ତୁ ଯେ ଏମାନଙ୍କ ଭଳି ଖୁସି କେଉଁଠି ବି ନାହିଁ, ଏବଂ ତୁମଠାରୁ ଶିକ୍ଷା ଗ୍ରହଣ କରିଯାଆନ୍ତୁ। ଏହିଭଳି ବାବାଙ୍କର ପ୍ରତ୍ୟେକ ସନ୍ତାନ ନିଜର ମୁଖ ଦ୍ୱାରା ବାବାଙ୍କର ପରିଚୟ ତ ଦେଉଛ, କିନ୍ତୁ ନୟନ ଏବଂ ଚେହେରା ଦ୍ୱାରା ବାବାଙ୍କର ସାକ୍ଷାତକାର କରାଉଥିବା ଏହିଭଳି ଚାରିଆଡ଼ର ପିଲାମାନଙ୍କୁ ଯେଉଁମାନେ ବି ପତ୍ର ପଠାଇଛନ୍ତି, ଇମେଲ କରିଛନ୍ତି, ସମସ୍ତଙ୍କର ୟାଦ୍ପ୍ୟାର ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ଯେତେବେଳେ ତୁମେମାନେ ସଂକଳ୍ପ କରିଛ ସେତେବେଳଠାରୁ ହିଁ ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ସେଥିପାଇଁ ବହୁତ ବହୁତ ଅଭିନନ୍ଦନ। ଦେଶ ବିଦେଶରେ ସବୁ ପିଲାଙ୍କୁ ବାବା ସେମାନଙ୍କର ଆନ୍ତରିକ ସ୍ନେହର ପ୍ରତିଦାନ ମଧ୍ୟ ଦେଉଛନ୍ତି। ତେଣୁ ଚାରିଆଡ଼ର ପିଲାମାନଙ୍କୁ ବାପଦାଦା ପଦ୍ମା ଗୁଣା ଦିଲ୍ର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଦେବା ସହିତ ସମସ୍ତଙ୍କୁ ନମସ୍ତେ କହୁଛନ୍ତି। ବାବାଙ୍କର ବରଦାନ, କର୍ମ କରୁଥିଲେ ମଧ୍ୟ କର୍ମର ବନ୍ଧନରୁ ମୁକ୍ତ ରହୁଥିବା ସହଜ ଯୋଗୀ ସ୍ୱତଃ ଯୋଗୀ ଭବ। କର୍ମ କରୁଥିଲେ ମଧ୍ୟ କର୍ମର ବନ୍ଧନରୁ ମୁକ୍ତ ରହୁଥିବା ସହଜ ଯୋଗୀ ସ୍ୱତଃ ଯୋଗୀ ଭବ। ଯେଉଁମାନେ ମହାବୀର ସନ୍ତାନ ସେମାନଙ୍କୁ ସାକାରୀ ଦୁନିଆରେ କୌଣସି ବି ଆକର୍ଷଣ ନିଜ ଆଡ଼କୁ ଆକର୍ଷିତ କରିପାରିବ ନାହିଁ। ସେମାନେ ନିଜକୁ ଗୋଟିଏ ସେକେଣ୍ଡ ଭିତରେ ସବୁଥିରୁ ନିଆରା ଏବଂ ବାବାଙ୍କର ପ୍ୟାରା କରିଦେଇପାରିବେ। ନିର୍ଦ୍ଦେଶ ମିଳିବା ମାତ୍ରକେ ଦେହଠାରୁ ଉର୍ଦ୍ଧ୍ୱରେ ଅଶରୀରୀ ଆତ୍ମ ଅଭିମାନୀ ବନ୍ଧନ ମୁକ୍ତ ଯୋଗଯୁକ୍ତ ସ୍ଥିତିର ଅନୁଭବ କରୁଥିବା ଆତ୍ମାମାନେ ହିଁ ସହଜ ଯୋଗୀ ସ୍ୱତଃ ଯୋଗୀ ସଦା ଯୋଗୀ କର୍ମ ଯୋଗୀ ଏବଂ ଶ୍ରେଷ୍ଠ ଯୋଗୀ ଅଟନ୍ତି। ସେମାନେ ଯେତେବେଳେ ଚାହିଁବେ ଯେତେ ସମୟ ଚାହିଁବେ ନିଜର ସଂକଳ୍ପକୁ ଏବଂ ନିଶ୍ୱାସକୁ ଏକମାତ୍ର ପ୍ରାଣେଶ୍ୱର ପିତାଙ୍କର ସ୍ମୃତିରେ ସ୍ଥିତ କରିପାରିବେ। ଆଜିର ସ୍ଲୋଗାନ, ଏକରସ ସ୍ଥିତିର ଶ୍ରେଷ୍ଠ ଆସନ ଉପରେ ବିରାଜମାନ ହୋଇ ରହିବା ହିଁ ତପସ୍ୱୀ ଆତ୍ମାର ଲକ୍ଷଣ। ଏକରସ ସ୍ଥିତିର ଶ୍ରେଷ୍ଠ ଆସନ ଉପରେ ବିରାଜମାନ ହୋଇ ରହିବା ହିଁ ତପସ୍ୱୀ ଆତ୍ମାର ଲକ୍ଷଣ। ଆଜିର ଅବ୍ୟକ୍ତ ଇସାରା, ଏ ମାସର ଥିମ୍, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଆଜିର ପଏଣ୍ଟ, ଏହି ନିଶ୍ଚୟ ବା ସ୍ମୃତି ତଥା ସମର୍ଥି ରଖ ଯେ ମୁଁ ଅନେକ ଥର ବାବାଙ୍କର ହୋଇଛି ବା ମାୟାଜିତ ହୋଇଛି, ତେଣୁ ଏବେ ହେବାର କ'ଣ ମୁସ୍କିଲ ଅଛି? କ'ଣ ଏହି ସ୍ମୃତି ସ୍ପଷ୍ଟ ନୁହେଁ ଯେ ମୁଁ ଶ୍ରେଷ୍ଠ ଆତ୍ମା, ଅନେକ ଥର ବିଜୟୀ ହେବାର ପାଠ କରିସାରିଛି? ଯଦି ସ୍ମୃତି ସ୍ପଷ୍ଟ ନୁହେଁ, ତେବେ ଏହାଦ୍ୱାରା ପ୍ରମାଣିତ ହେଉଛି ଯେ ବାବାଙ୍କ ଆଗରେ ନିଜକୁ ସ୍ପଷ୍ଟ କରିନାହଁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।